ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆଗ୍ରହୀ ଥିବାରୁ ଆମେ ମଧ୍ୟ ବିଶେଷ ଖୁସି, ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ଯଦି ଆପଣଙ୍କର ପ୍ରାର୍ଥନାର କୌଣସି ବିଷୟ ଥାଏ, କିମ୍ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ଆଉ ଏକ ନୂତନ ପୁସ୍ତକ ଅଧ୍ୟୟନ କରିବାକୁ ଯିବା, ଆଉ ତାହା ହେଉଛି ପୁରାତନ ନିୟମର ଆଇବ ପୁସ୍ତକ। କିନ୍ତୁ ଏହି ପୁସ୍ତକଟିକୁ ଅଧ୍ୟୟନ କରିବାକୁ ଯିବା ପୂର୍ବରୁ ଏହି ପୁସ୍ତକର ଭୂମିକା ସମ୍ପର୍କରେ କିଛି ଆଲୋଚନା କରିବା। ଏହି ଆଇବ ପୁସ୍ତକ ଏକ ଚମତ୍କାର ପୁସ୍ତକ। ଏହା ପବିତ୍ର ବାଇବଲ ମଧ୍ୟରେ ଥିବା ଗୀତ ପୁସ୍ତକମାନଙ୍କ ମଧ୍ୟରୁ ପ୍ରଥମ ପୁସ୍ତକ, ଯାହାକି ଏଥିସହିତ ଗୀତସଂହିତା, ହିତୋପଦେଶ ଉପଦେଶକ ଓ ପରମଗୀତକୁ ସଂଯୋଗ କରେ। ଏହି ପୁସ୍ତକର ଲେଖକ କିଏ ତାହା ଜଣାନାହିଁ। ମୋସା ଏହି ପୁସ୍ତକର ଲେଖକ ବୋଲି କେତେକ ମତ ଦିଅନ୍ତି, ଆଉ କେତେକ କହନ୍ତି ଏଜ୍ରା କିଏବା ସଲୋମନ କିଏବା ଆଇବ ନିଜେ ଓ ଏଲିହୁ ଏହି ପୁସ୍ତକର ଲେଖକ ହୋଇଥାଇପାରନ୍ତି। କିନ୍ତୁ ଆଇବ 32 ପର୍ବର 16 ପଦରୁ 17 ପଦ ମଧ୍ୟରେ ଲକ୍ଷ୍ୟ କଲେ ଏଲିହୁ ଏହି ପୁସ୍ତକର ଲେଖକ ବୋଲି ମନେ ହୁଏ। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, ସେମାନେ କଥା କହନ୍ତି ନାହିଁ, ସେମାନେ ତୁନି ହୋଇ ଠିଆ ହୁଅନ୍ତି ଆଉ ଉତ୍ତର ଦିଅନ୍ତି ନାହିଁ ବୋଲି କି ମୁଁ ଅପେକ୍ଷା କରିବି? ମୁଁ ମଧ୍ୟ ଆପଣାର ଉତ୍ତର ଦେବି, ମୁଁ ଆପଣାର ମତ ପ୍ରକାଶ କରିବି। ଏହା ବାର୍ତ୍ତାଳାପ ପରିପ୍ରେକ୍ଷୀରେ କୁହାଯାଇ ନାହିଁ, ମାତ୍ର ଲେଖକ ପ୍ରଥମ ପୁରୁଷ ଏକ ବଚନରେ ନିଜର ଚିନ୍ତାଧାରାକୁ ପ୍ରକାଶ କରନ୍ତି। ଏହାପରେ ବାର୍ତ୍ତାଳାପ ପୁନର୍ବାର ଆରମ୍ଭ ହୁଏ ଓ ଏହା ସେହି ଏଲିହୁ ଯିଏକି କଥାବାର୍ତ୍ତା କରନ୍ତି। ତେଣୁ ଏଥିରୁ ଜଣାଯାଏ ଯେ ଏଲିହୁ ଏହି ପୁସ୍ତକର ଲେଖକ ହୋଇଥାଇପାରନ୍ତି। ଆଉ ଏକ କୌତୁହଳର ବିଷୟ ଏହି ପୁସ୍ତକରେ ଲକ୍ଷ୍ୟ କରିବାକୁ ପାରିବେ ଯେ ଆଇବ କେଉଁ ସମୟରେ ବଞ୍ଚିଥିଲେ ତାହା ଆମେ ଜାଣିବାକୁ ପାରୁନା, ଓ ସେ କେଉଁଠାରେ ବସବାସ କରୁଥିଲେ ତାହା ମଧ୍ୟ ଆମେ ଜାଣୁନା। ମୁଁ ଜାଣେ ଯେ ଏହା ପ୍ରକାଶ କରେ ସେ ଉସ୍ ଦେଶରେ ଥିଲେ, ମାତ୍ର ଆମେ ପ୍ରକୃତରେ ଜାଣିବାକୁ ପାରୁନା ଯେ ସେହି ଉସ୍ ଦେଶ କେଉଁଠାରେ ଥିଲା। ଏହା ମଧ୍ୟ କୌତୁହଳଜନକ ଯେ ସମୟ ଓ ସ୍ଥାନ, ଯାହାକି ଅନ୍ୟାନ୍ୟ ପୁସ୍ତକମାନଙ୍କ ନିମନ୍ତେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ସେହିସବୁ ଏହି ପୁସ୍ତକରେ ପ୍ରକାଶ କରାଯାଏ ନାହିଁ। ମୋର ମତରେ ଏହି ଆଇବ ପୁସ୍ତକ ପିତୃପୁରୁଷମାନଙ୍କ ସମୟରେ ଲିଖିତ ହୋଇଥିଲା। ସମ୍ଭବତଃ ଆଇବ ଜାକୁବଙ୍କୁ ଜାଣିଥିଲେ। ଘଟଣାଟି ହେଉଛି ଯେ ଆଇବ ପୁସ୍ତକ ମୋସାଙ୍କ ବ୍ୟବସ୍ଥା ସହିତ କୌଣସି ଯୋଗାଯୋଗ ରକ୍ଷା କରେ ନାହିଁ, କି ଯାତ୍ରା ପୁସ୍ତକରେ ପ୍ରକାଶ କରାଯାଇଥିବା କୌଣସି ଘଟଣା ସହିତ ଯୋଗାଯୋଗ ରକ୍ଷା କରେ ନାହିଁ। ତେଣୁ ଏଥିରୁ ଜଣାଯାଏ ଯେ ଏହା ଯାତ୍ରା ପୁସ୍ତକ ପୂର୍ବରୁ ଲେଖାଯାଇଥିଲା। ଏଠାରେ କେତେକ ଯୁକ୍ତି ବଢ଼ାଯାଏ, ଯାହାକି ସେହି ପିତୃପୁରୁଷଙ୍କ ସମୟରେ ଆଇବଙ୍କୁ ସ୍ଥାନ ଦେବା ନିମନ୍ତେ ଯୁକ୍ତିଯୁକ୍ତ କାରଣ ଦର୍ଶାଏ। ପ୍ରଥମତଃ ଆଇବଙ୍କର ଜୀବନକାଳର ଦୀର୍ଘତା। ଆଇବ 42 ପର୍ବର 16 ଓ 17 ପଦରେ ଲେଖା ଅଛି, ପୁଣି ଏଥିଭୂତରେ ଆଇବ 140 ବର୍ଷ ବଞ୍ଚି ଚାରି ପୁରୁଷ ଯାଏ ଆପଣାର ପୁତ୍ର ପୌତ୍ରମାନଙ୍କୁ ଦେଖିଲା। ଏହି ରୂପେ ଆଇବ ବୃଦ୍ଧ ଓ ପୂର୍ଣ୍ଣାୟ ହୋଇ ପ୍ରାଣତ୍ୟାଗ କଲା। ଆମେ ଜାଣୁ ଯେ ପିତୃପୁରୁଷଙ୍କ ସମୟରେ ଆଇବଙ୍କ ପରି ଲୋକେ ଦୀର୍ଘଜୀବୀ ହେଉଥିଲେ। ଏହାପରେ ଦ୍ୱିତୀୟତଃ ଆଇବ ତାହାଙ୍କର ପରିବାର ମଧ୍ୟରେ ମହାଯାଜକଙ୍କ ପରି ଦାୟିତ୍ୱଭାର ବହନ କରୁଥିଲେ। ଯେହେତୁ ଇସ୍ରାଏଲ ସନ୍ତାନଗଣ ବିଷୟରେ କିଛି ପ୍ରକାଶ କରାଯାଏ ନାହିଁ, କିମ୍ବା ଅନ୍ୟ କୌଣସି ଯାଜକୀୟ ପରିବାରବର୍ଗଙ୍କ ବିଷୟରେ ପ୍ରକାଶ କରାଯାଏ ନାହିଁ, ଆଉ ପ୍ରକୃତରେ ସେମାନେ ସ୍ଥିତିବାନରେ ପରିଣତ ହେବା ପୂର୍ବରୁ ଏହା ଘଟିଥିଲା। ତୃତୀୟତଃ ଇଲିଫସ୍ ଏସୋଙ୍କର ବଡ଼ ପୁତ୍ରଙ୍କ ବଂଶଧର ଥିଲେ। ଆଦିପୁସ୍ତକ 36 ପର୍ବର 10 ପଦରେ ଲେଖା ଅଛି, ଏସୌର ସନ୍ତାନମାନଙ୍କର ନାମ ଏହି, ଏସୌର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲିଫସ୍ ଓ ବାସ୍ମତ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁଏଲ। ତେଣୁ ଏହି କାରଣରୁ ଜଣାଯାଏ ଯେ ଆଇବ ଜାକୁବଙ୍କର ସମସାମୟିକ ଥିଲେ। ଏହି ପୁସ୍ତକ ଏକ ମହାନ ଦାର୍ଶନିକ କାର୍ଯ୍ୟ ଅଟେ। ଅନେକ ସମସ୍ୟା ଯାହାକି ଏହି ପୁସ୍ତକ ଦ୍ୱାରା ଉଠିଅଛି ଓ ସମାଧାନ କରାଯାଇଅଛି। ପ୍ରଥମତଃ ଏହି ପୁସ୍ତକ ଏକ ପ୍ରଶ୍ନ ଉତ୍ଥାପନ କରେ, ଆଉ ସେ ପ୍ରଶ୍ନଟି ହେଲା, କାହିଁକି ଧାର୍ମିକ କଷ୍ଟ ପାଏ ବା ସମସ୍ୟା ମଧ୍ୟ ଦେଇ ଗତି କରେ? ମୁଁ ବିଶ୍ୱାସ କରେ ଧାର୍ମିକ କାହିଁକି ସମସ୍ୟା ମଧ୍ୟ ଦେଇ ଗତି କରେ ତହିଁର ଏକ କାରଣ ମଧ୍ୟ ଦର୍ଶାଏ। ଦ୍ୱିତୀୟତଃ ମନୁଷ୍ୟ ଜାତି ବିରୁଦ୍ଧରେ ଶୟତାନର ସମସ୍ତ ଅପବାଦଜନକ କାର୍ଯ୍ୟକୁ ତିରସ୍କାର କରିବା ନିମନ୍ତେ ଏହି ଆଇବ ପୁସ୍ତକଟି ଲେଖାଯାଇଥିଲା। ତୃତୀୟତଃ ଆଇବ ପୁସ୍ତକ ଲେଖାଯାଇଥିଲା ଆଇବଙ୍କୁ ତାହାଙ୍କ ନିଜ ନିକଟରେ ପ୍ରକାଶ କରିବା ନିମନ୍ତେ। ଚତୁର୍ଥରେ ଆଇବ ପୁସ୍ତକ ଧୈର୍ଯ୍ୟର ବିଷୟ ନେଇ ଶିକ୍ଷା ଦିଏ। ଯାକୁବ ଏହିପରି କହନ୍ତି, ଯାହାକି ଯାକୁବ ପାଞ୍ଚ ପର୍ବର ଏଗାର ପଦରେ ଲେଖା ଅଛି, ଦେଖ ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ ଆମେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉଁ। ତୁମେମାନେ ୟୋବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ଆଇବ କ'ଣ ଧୈର୍ଯ୍ୟବାନ ଥିଲେ? ପ୍ରକୃତରେ ଦେଖିବାକୁ ଗଲେ ଏହି ବ୍ୟକ୍ତି କିପରି ଧୈର୍ଯ୍ୟବାନ ଥିଲେ ତାହା ଲକ୍ଷ୍ୟ କରିବା ଅତି କଷ୍ଟକର। ଆମେ ଯେତେବେଳେ ଏହି ପୁସ୍ତକର ଶେଷ ଭାଗକୁ ଆସିବା ସେତେବେଳେ ଏହି ବିଷୟ ନେଇ ବିଚାର କରିବାକୁ ଯିବା। ପଞ୍ଚମତଃ ମୁଁ ଭାବୁଛି ଯେ ଏହି ଆଇବ ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନ ପରିବର୍ତ୍ତନର ବିଷୟ ନେଇ ଶିକ୍ଷା ଦେବା। ଯଦି ଆପଣ ଏହି ବିଷୟ ନେଇ ମୋ ସହିତ ଏକମତ ନୁହନ୍ତି, ତାହେଲେ ମୋ ସହିତ ଅପେକ୍ଷା କରନ୍ତୁ ଯେପର୍ଯ୍ୟନ୍ତ ଆମେ ଏହି ପୁସ୍ତକର ଶେଷ ଭାଗକୁ ଯାଇନାହୁଁ। ମାତ୍ର ଏହାପରେ ଆପଣ ନିଜର ମତାମତ ଦେଇପାରିବେ। ଆପଣ ଦେଖନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ଏହି ମନ ପରିବର୍ତ୍ତନ ବିଷୟ ନେଇ କିଛି କହିବାକୁ ଚାହେଁ ବା ଲେଖିବାକୁ ଚାହେଁ, ସେତେବେଳେ ସେ ଜଣେ ବ୍ୟକ୍ତିର ଚରିତ୍ରକୁ ନିଏ ଯାହାର କି ଏକ ପାପପୂର୍ଣ୍ଣ ଜୀବନର ଆରମ୍ଭ ହୋଇଥିଲା। ଉଦାହରଣ ସ୍ୱରୂପ ସେମାନେ ମନସୀଙ୍କ ଜୀବନର ଚରିତ୍ରକୁ ବିଶ୍ଳେଷଣ କରନ୍ତି, ଯିଏକି ଜିହୁଦାର ସବୁଠାରୁ ଈଶ୍ୱରବିହୀନ ରାଜା ଥିଲେ। ଆମେ ତାହାଙ୍କ ବିଷୟରେ ପୁରାତନ ନିୟମର ଐତିହାସିକ ପୁସ୍ତକଗୁଡ଼ିକ ମଧ୍ୟରେ ଅଧ୍ୟୟନ କରିଅଛୁ ଓ ଆମେ ଦେଖିବାକୁ ପାରିଲୁ ଯେ ସେ ମନ ପରିବର୍ତ୍ତନ କଲେ। ମୁଁ ଆପଣଙ୍କୁ କହିପାରେ ଯେ ତାହା ହିଁ ଏକ ପ୍ରକାର ମନ ପରିବର୍ତ୍ତନର ବିଷୟ, ଯାହାକି ଆମେ ଚିନ୍ତା କରିବାକୁ ଯିବା। ସେହିପରି ତାର୍ସର ସାଉଲ ନାମକ ଜଣେ ବ୍ୟକ୍ତି ଥିଲେ, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସବୁଠାରୁ ପ୍ରଧାନ ଶତ୍ରୁ ଥିଲେ, ମାତ୍ର ସେ ପରେ ମନ ପରିବର୍ତ୍ତନ କଲେ। ଏହିପରି ଅନେକ ଚରିତ୍ର ରହିଅଛି, ମାତ୍ର ସେ ସମସ୍ତେ ମନ ପରିବର୍ତ୍ତନର ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ। ମନ ପରିବର୍ତ୍ତନ ବିଷୟରେ ଶିକ୍ଷା ଦେବାକୁ ଯାଇ ଈଶ୍ୱର ସେହିପରି ଭାବେ ଜଣେ ବ୍ୟକ୍ତିକୁ ଉଠାଇଲେ ନାହିଁ। ସେ ଚାହିଁଲେ ତାହା କରିପାରିଥାନ୍ତେ, ମାତ୍ର ସେ ସବୁଠାରୁ ଉତ୍ତମ ବ୍ୟକ୍ତିକୁ ମନୋନୀତ କଲେ, ଯିଏକି ସେହି ପୁରାତନ ନିୟମର ସମୟରେ ବାସ କରୁଥିଲେ ଆଉ ସମ୍ଭବତଃ ଖ୍ରୀଷ୍ଟଙ୍କୁ ବାଦ ଦେଲେ ସେପରି ଉତ୍ତମ ମନୁଷ୍ୟ ଆଉ କେହି ବୋଧହୁଏ ନଥିଲେ। ମାତ୍ର ଈଶ୍ୱର ଏହି ବ୍ୟକ୍ତିଙ୍କୁ ମନୋନୀତ କଲେ ଓ ଦେଖାଇ ଦେଇଥିଲେ ଯେ ତାହାଙ୍କର ମଧ୍ୟ ଅନୁତାପ କରିବାର ଆବଶ୍ୟକ ଥିଲା। ଯେତେବେଳେ ଆମେ ଏହି ପୁସ୍ତକର ଶେଷ ଭାଗକୁ ଯିବା, ସେଠାରେ ଆମେ ଆଇବଙ୍କର ନିଜର କେତୋଟି କଥା ଲକ୍ଷ୍ୟ କରିବାକୁ ପାରିବା, ଯାହାକି ଆଇବ 42 ପର୍ବର ପାଞ୍ଚ ପଦରୁ ଛଅ ପଦରେ ଲେଖା ଅଛି। ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି, ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭକୁ ଦେଖୁଅଛି, ଏତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି। ଏହା ଆଜି ପ୍ରତ୍ୟେକଙ୍କ ନିମନ୍ତେ ଏକ ଶିକ୍ଷଣୀୟ ବିଷୟ ହେବା ଉଚିତ। ଯେଉଁମାନେ ଏହି ପୁସ୍ତକ ଅଧ୍ୟୟନ କରନ୍ତି ସେମାନେ ଏହା ଶିକ୍ଷା କରିବା ଉଚିତ ଯେ ଆମେ ଯେତେ ନିଜକୁ ଉତ୍ତମ ବୋଲି ଚିନ୍ତା କଲେ ମଧ୍ୟ ତହିଁରେ କିଛି ଯାଏ ଆସେ ନାହିଁ। ମାତ୍ର ଈଶ୍ୱର ଆମକୁ ଯେପରି ଦେଖନ୍ତି, ଆମେ ନିଜକୁ ସେପରି ଦେଖିବା ଆବଶ୍ୟକ। ଆମମାନଙ୍କର ସମସ୍ତ ଧର୍ମକର୍ମ କଳୁଷିତ, ଦୁର୍ଗନ୍ଧର ସମାନ। ଆମେ ମନ ପରିବର୍ତ୍ତନ କରିବା ଆବଶ୍ୟକ। ବର୍ତ୍ତମାନ ଜଣେ ଅଛନ୍ତି ଯିଏକି ଆମମାନଙ୍କର ସମସ୍ତ ପାପ ବହନ କରିଅଛନ୍ତି, ଆଉ ଯେପର୍ଯ୍ୟନ୍ତ ଆପଣ ଓ ମୁଁ ଆମେ ନିଜର ପାପ ନିମନ୍ତେ ଅନୁତପ୍ତ ନୁହୁଁ କିମ୍ବା ନିଜକୁ ପାପୀ ବୋଲି ବିଚାର କରିନାହୁଁ ଓ ସେହି ଖ୍ରୀଷ୍ଟଙ୍କ ନିକଟକୁ ଫେରିନାହୁଁ, ସେପର୍ଯ୍ୟନ୍ତ ଆମେ କେବଳ ଭୁଲ ବ୍ୟକ୍ତି ଉପରେ ଦୋଷାରୋପ କରୁଅଛୁ। ମୁଁ ଭାବୁଛି ଯେଉଁମାନେ ନିଜର ପାପ ନିମନ୍ତେ ନିଜର ବାପା ମା'ମାନଙ୍କ ଉପରେ ଦୋଷ ଢାଳନ୍ତି ସେମାନେ ଅତି ଅସୁନ୍ଦର କାର୍ଯ୍ୟ କରନ୍ତି। ଏହା ଅତି ଭୟଙ୍କର ବିଷୟ, ମାତ୍ର ତଥାପି ଆଜି ମଧ୍ୟ ଆମେ ତାହା ହିଁ ଲକ୍ଷ୍ୟ କରୁ। ଲୋକେ ନିଜର ପାପମୟ ଜୀବନ ନିମନ୍ତେ ନିଜକୁ ଦୋଷାରୋପ କରନ୍ତି ନାହିଁ, ମାତ୍ର ଅନ୍ୟ ଉପରେ ଦୋଷ ଢାଳନ୍ତି। ଆଜିର ମନୁଷ୍ୟ ବାସ୍ତବରେ ଏକ ସଙ୍କଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଅଛି ଓ ସେ ଅତି ହତାଶ ଓ ନିରାଶ ହୋଇଯାଇଅଛି। ସେ ନିଜର ପାପ ନିମନ୍ତେ ଅନ୍ୟକୁ ଦୋଷାରୋପ କରେ ଓ ସେ ଯେଉଁ ଶାନ୍ତି ଓ ବିଶ୍ରାମ ପାଇବା ପାଇଁ ଚେଷ୍ଟା କରେ ତାହା ପାଇପାରେ ନାହିଁ, ମାତ୍ର ତଥାପି ସେ ନିଜର ପ୍ରାଣପଣ ଚେଷ୍ଟା କରେ କିପରି ସେହି ସମସ୍ୟାରୁ ମୁକ୍ତ ହେବ। କିନ୍ତୁ ସେ ଅତି ସହଜ ଉପାୟରେ ତହିଁରୁ ମୁକ୍ତ ହେବାକୁ ଚାହେଁ, ମାତ୍ର ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ ଚାହେଁ ନା। ସେ ଜାଣେ ନା ଯେ ତାହା ନିମନ୍ତେ ଜଣେ ଉଦ୍ଧାରକର୍ତ୍ତା ଆପଣାର ପ୍ରାଣ ଦେଇଛନ୍ତି ଯେ କି ତାହାକୁ ସେହି ପାପରୁ ଉଦ୍ଧାର କରି ବାସ୍ତବ ଶାନ୍ତି ପ୍ରଦାନ କରିବେ। କିନ୍ତୁ ଆଇବଙ୍କ ଜୀବନରେ ଏହା ସ୍ୱତନ୍ତ୍ର ଭିନ୍ନ ଥିଲା। ସେ ଈଶ୍ୱରଙ୍କୁ ଜାଣିଥିଲେ ଓ ତାହାଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଥିଲେ, କିନ୍ତୁ ଘଟଣା ହେଉଛି ଯେ ଈଶ୍ୱର ଆଇବଙ୍କୁ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ଦେଇଥିଲେ ଓ ଶେଷରେ ସେ ତାହାଙ୍କୁ ତାହାଙ୍କର ଉପସ୍ଥିତି ମଧ୍ୟକୁ ଆଣିଥିଲେ। ଈଶ୍ୱର ଆଇବଙ୍କର ସମସ୍ତ ସୁଖ ସୁବିଧା ପ୍ରତି ଆଘାତ କରିଥିଲେ ଯେପରି ସେ ତାହାଙ୍କୁ ତାହାଙ୍କର ନିଜର କରିପାରନ୍ତି। ଆଜି ଅନେକ ପ୍ରଭୁ ପ୍ରଭୁ କହନ୍ତି ଓ ପ୍ରଭୁଙ୍କର ହେବା ପାଇଁ ଚାହାନ୍ତି, ମାତ୍ର ଯେପର୍ଯ୍ୟନ୍ତ ସେମାନେ ପ୍ରଭୁଙ୍କୁ ନିଜ ହୃଦୟ ମଧ୍ୟରେ ଉଦ୍ଧାରକର୍ତ୍ତା ରୂପେ ସ୍ଥାନ ଦେଇନାହାନ୍ତି ସେପର୍ଯ୍ୟନ୍ତ ସେମାନେ ତାହାଙ୍କର ହୋଇପାରିବେ ନାହିଁ, ଯେହେତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିନା କେହି ପିତା ଈଶ୍ୱରଙ୍କର ହୋଇପାରେ ନାହିଁ। ପ୍ରିୟ ବନ୍ଧୁ, ମନୁଷ୍ୟ ନିଜ ଧର୍ମକର୍ମ ନେଇ କେବେ ହେଲେ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ଗଣିତ ହୋଇପାରିବ ନାହିଁ, କାରଣ ସେ ସ୍ୱଭାବତଃ ପାପୀ ଆଉ ଏହି ପାପରୁ ତାହାକୁ ଶୁଚି ହେବାକୁ ଅଛି, ଉଦ୍ଧାର ପାଇବାକୁ ଅଛି, ଆଉ ଏଥିନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଗ୍ରହଣ କରିବାକୁ ଅଛି। ତାହେଲେ ସେହି ଖ୍ରୀଷ୍ଟଙ୍କ ହେତୁ ସେ ଈଶ୍ୱରଙ୍କ ନିକଟରେ ଧାର୍ମିକ ବୋଲି ବିବେଚିତ ହୋଇପାରିବ, ଯେହେତୁ ସେହି ଖ୍ରୀଷ୍ଟ ତାହା ନିମନ୍ତେ ସେହି ଧାର୍ମିକତା ସାଧନ କରିଅଛନ୍ତି। ତେଣୁ ଲେଖା ଅଛି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ଆମ ପ୍ରତ୍ୟେକଙ୍କୁ ମନ ପରିବର୍ତ୍ତନ କରିବାକୁ ହେବ। ଅନେକ ସମସ୍ୟା ମଧ୍ୟ ଦେଇ ଓ ପରୀକ୍ଷା ମଧ୍ୟ ଦେଇ ଈଶ୍ୱରଙ୍କ ନିମନ୍ତେ ସାକ୍ଷମର ହେବାକୁ ହେବ। ଆସନ୍ତୁ ଆମେ ତାହା ହିଁ ଏହି ଆଇବଙ୍କ ଜୀବନରେ ଲକ୍ଷ୍ୟ କରିବାକୁ ଯିବା। ଆସନ୍ତୁ ବର୍ତ୍ତମାନ ଏହି ଆଇବ ପୁସ୍ତକର ପ୍ରଥମ ପର୍ବ ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ସ୍ୱର୍ଗରେ ଓ ପୃଥିବୀରେ ନାଟକ। ଆଇବ ପ୍ରଥମ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଉଷ ଦେଶରେ ଆଇବ ନାମକ ଏକ ବ୍ୟକ୍ତି ଥିଲା, ଆଉ ସେହି ମନୁଷ୍ୟ ସିଦ୍ଧ ଓ ସରଳ ଓ ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଥିଲା। ଏହି ଉଷ ରାଜ୍ୟ ସିରିଆ ପାଲେଷ୍ଟାଇନ୍ର ମଧ୍ୟ ପୂର୍ବାଞ୍ଚଳର କୌଣସି ଏକ ସ୍ଥାନରେ ଅବସ୍ଥିତ ଥିଲା, ମାତ୍ର ଏତଦ୍ବ୍ୟତୀତ ଏହି ସ୍ଥାନ ସମ୍ପର୍କରେ ଅଧିକ କିଛି ଜଣାନାହିଁ। ଐତିହାସିକ ଜୋସିଫସ୍ ଏହି ସ୍ଥାନର ଅବସ୍ଥିତି ସମ୍ପର୍କରେ କିଛି ସୂଚନା ଦିଅନ୍ତି। ଆଦିପୁସ୍ତକ ଦଶ ପର୍ବର ବାଇଶ ଓ ତେଇଶ ପଦ ମଧ୍ୟରେ ଏହି ଉଷ ଅରାମର ପୁତ୍ର ଓ ସେମର ପୁତ୍ର ଭାବେ ପ୍ରକାଶ କରାଯାଇଅଛି, ଓ ଆଦିପୁସ୍ତକ ବାଇଶ ପର୍ବର କୋଡ଼ିଏରୁ ଏକୋଇଶ ପଦରେ ଏହି ଉଷ ଯିଏକି ନାହୋରର ପ୍ରଥମଜାତ ପୁତ୍ର, ଯେଉଁ ନାହୋର କି ଅବ୍ରାହମଙ୍କର ଭ୍ରାତା ଥିଲେ। ଜୋସିଫସ୍ କହନ୍ତି ଯେ ଉଷ ଦମେଶକର ପୁରାତନ ସହରର ପ୍ରତିଷ୍ଠାତା ଥିଲେ। ଏହି ଦମେଶକ ପ୍ରକୃତରେ ଏକ ପୁରାତନ ସହର ଥିଲା, ଯାହାକି କ୍ରମାଗତ ଭାବେ ଏହା ଜଗତରେ ଅଧିକୃତ ନଗର ରୂପେ ପରିଚିତ ଥିଲା। ତେଣୁ ମୁଁ ଭାବେ ଯେ ଆମେ କହିପାରିବା ଆଇବ ସେହି ସିରିଆ ମରୁଭୂମିର କୌଣସି ଏକ ସ୍ଥାନରେ ବସବାସ କରୁଥିଲେ। ଏହା ସେହି ମରୁଭୂମି ଥିଲା ଯେଉଁ ସ୍ଥାନକୁ ପ୍ରଭୁ ଯୀଶୁ ପ୍ରେରିତ ପାଉଲଙ୍କୁ ତାହାଙ୍କର ଶିକ୍ଷା ନିମନ୍ତେ ପ୍ରେରଣ କରିଥିଲେ। ଈଶ୍ୱର ତାହାଙ୍କର ଅନେକ ଲୋକଙ୍କୁ ଏହି ମରୁଭୂମିରେ ଶିକ୍ଷିତ କରାଇ ତାଲିମ ଦେଇଥିଲେ। ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ ମୋତେ ବିଭିନ୍ନ କ୍ଷେତ୍ରରେ ରଖି ବ୍ୟବହାର କରୁଅଛନ୍ତି। ଆପଣଙ୍କର ସେହି ଉଷ ଦେଶ ଓ ମୋହର ସେହି ଉଷ ଦେଶ ଭୌଗୋଳିକ ଦୃଷ୍ଟିକୋଣରୁ ନେଇ ଭିନ୍ନ ଭିନ୍ନ ସ୍ଥାନ ହୋଇଥାଇପାରେ। ଏହା ଏହି ଜଗତରେ ଯେକୌଣସି ସ୍ଥାନ ହୋଇପାରେ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଈଶ୍ୱର ଆମମାନଙ୍କୁ ସେହି ସ୍ଥାନରେ ଅନେକ କିଛି ଶିକ୍ଷା ଦେବାକୁ ଚାହାନ୍ତି। ଏଠାରେ ଲେଖା ଅଛି ଆଇବ ସିଦ୍ଧ ଥିଲେ। ତେବେ ଯେତେବେଳେ ଏହା ପ୍ରକାଶ କରେ ଯେ ଆଇବ ସିଦ୍ଧ ଥିଲେ ବୋଲି ତାହାର ଅର୍ଥ କ'ଣ? ତାହାର ଅର୍ଥ ହେଉଛି ଈଶ୍ୱରଙ୍କ ସହିତ ସମ୍ପର୍କ ସ୍ଥାପନରେ, ଅର୍ଥାତ୍ ବଳିଦାନ ପ୍ରଭୃତି ଉତ୍ସର୍ଗ କରିବାରେ ସେ ସିଦ୍ଧ ଥିଲେ, ଯାହାକି ଆମେ ପାଞ୍ଚ ପଦରେ ଲକ୍ଷ୍ୟ କରିବାକୁ ପାରିବା। ସେହି ସମୟରେ ସେହି ବଳିଦାନ ହୋମବଳି ଥିଲା। ଏହାପରେ ଲେଖା ଅଛି ସେ ପରମେଶ୍ୱର ଭୟକାରୀ ଥିଲେ। ଈଶ୍ୱରଙ୍କ ବିଷୟରେ ତାହାଙ୍କର ଅତି ଉଚ୍ଚ ତଥା ପବିତ୍ର ଚିନ୍ତାଧାରା ଥିଲା, ଯାହାଫଳରେ ସେ ମନ୍ଦକୁ ଘୃଣା କରୁଥିଲେ। ଆପଣ ଦେଖିପାରିବେ ଯେ ସେ ବର୍ତ୍ତମାନର ଆଧୁନିକ ଲୋକମାନଙ୍କ ଅପେକ୍ଷା ଭିନ୍ନ ଥିଲେ, ଯେଉଁମାନେ କି ଈଶ୍ୱରଙ୍କ ବିଷୟରେ ଅଜ୍ଞ ଅଟନ୍ତି ଓ ଈଶ୍ୱର ବିହୀନ ଜୀବନଯାପନ କରନ୍ତି। ସେ ସିଦ୍ଧ, ସରଳ ଓ ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଥିଲେ। ମାତ୍ର ତଥାପି ପ୍ରଭୁ ତାଙ୍କୁ ପରୀକ୍ଷା ମଧ୍ୟ ଦେଇ ଗତି କରିବା ନିମନ୍ତେ ଅନୁମତି ଦେଲେ। ଦୁଇ ଓ ତିନି ପଦରେ ଏହିପରି ଲେଖା ଅଛି, ପୁଣି ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଥିଲେ, ମଧ୍ୟ ତାହାର ସମ୍ପତ୍ତି 7000 ମେଷ ଓ 3000 ଉଷ୍ଟ୍ର ଓ 500 ହଳ ବଳଦ ଓ 500 ଗର୍ଦ୍ଧବୀ ଓ ଅତି ବଡ଼ ପରିବାର ଥିଲା। ତେଣୁ ସେ ପୂର୍ବଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ ହୋଇଥିଲା। ଦଶ ଜଣ ପିଲାଙ୍କୁ ନେଇ ତାହାଙ୍କର ଅତି ସୁନ୍ଦର ପରିବାର ଥିଲା। ସେ ଅତି ଧନବାନ ଥିଲେ ଓ ସେମାନେ ସମସ୍ତେ ଅତି ବିଳାସିତା ଓ ପ୍ରାଚୁର୍ଯ୍ୟତା ମଧ୍ୟରେ କାଳାତିପାତ କରୁଥିଲେ। ସେମାନଙ୍କର କୌଣସି ବିଷୟର ଅଭାବ ନଥିଲା। ସେମାନେ ପ୍ରାଚୁର୍ଯ୍ୟତା ମଧ୍ୟରେ ବୁଡ଼ି ରହିଥିଲେ। ସେମାନଙ୍କର ଅନେକ ଗୋମେଷାଦି ପଲ ପ୍ରଭୃତି ଥିଲା। ତେଣୁ ସେ ପୂର୍ବଦେଶୀୟ ସମସ୍ତ ଲୋକଙ୍କ ଅପେକ୍ଷା ମହାନ ଥିଲେ। ପ୍ରଭୁ କୌଣସି ଜାଗତିକ ବିଷୟରେ ତାଙ୍କର ଅଭାବ ରଖିନଥିଲେ। ସମସ୍ତ ଜାଗତିକ ବିଷୟରେ ସେ ପରିପୂର୍ଣ୍ଣ ଥିଲେ। ମାତ୍ର ଦେଖନ୍ତୁ ଘଟଣାଟି କି ପ୍ରକାର ଗତି କରୁଅଛି। ଚାରିପଦରେ ଲେଖା ଅଛି, ଆଉ ତାହାର ପୁତ୍ରମାନେ ଯାଇ ପ୍ରତ୍ୟେକ ଆପଣା ଆପଣା ଦିନରେ ଆପଣା ଆପଣା ଗୃହରେ ଭୋଜ କଲେ। ପୁଣି ସେମାନେ ଲୋକ ପଠାଇ ଆପଣାମାନଙ୍କ ସଙ୍ଗେ ଭୋଜନପାନ କରିବା ପାଇଁ ଆପଣାମାନଙ୍କ ତିନି ଭଗିନୀଙ୍କୁ ନିମନ୍ତ୍ରଣ କଲେ। ଦେଖନ୍ତୁ ସେମାନେ ଅତି ବିଳାସ ବେଷଣ ମଧ୍ୟରେ କାଳାତିପାତ କରୁଥିଲେ। ମାତ୍ର ଲକ୍ଷ୍ୟ କରନ୍ତୁ, ଏହି ସମସ୍ତ ପ୍ରାଚୁର୍ଯ୍ୟତା ମଧ୍ୟରେ ଥାଇ ମଧ୍ୟ ଆଇବଙ୍କର ପରମେଶ୍ୱରଙ୍କ ପ୍ରତି ଭୟ ଥିଲା। ପାଞ୍ଚପଦରେ ଲେଖା ଅଛି, ପୁଣି ପାଳିକ୍ରମେ ସେମାନଙ୍କ ଭୋଜର ଦିନ ଗତ ହୁଅନ୍ତେ ଆଇବ ସେମାନଙ୍କୁ ଡକାଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ସଂଖ୍ୟାନୁସାରେ ହୋମବଳି ଉତ୍ସର କଲା। କାରଣ ଆଇବ କହିଲା, ହୋଇପାରେ ଆମର ପୁତ୍ରମାନେ ପାପ କରିଥିବେ ଓ ମନେ ମନେ ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିବେ। ଏହି ରୂପେ ଆଇବ ସର୍ବଦା କଲା। ଏକ କୌତୁହଳର ବିଷୟ ହେଉଛି ଯେ ଆଇବ ନିଜ ନିମନ୍ତେ କୌଣସି ବଳିଦାନର ଆବଶ୍ୟକତାକୁ ଉପଲବ୍ଧି କରନ୍ତି ନାହିଁ। ସେ ଭାବୁଥିଲେ ଯେ ସେ ନିଜେ ଈଶ୍ୱରଙ୍କ ସହିତ ଠିକ୍ ଥିଲେ। ମାତ୍ର ସେ ଭାବିଲେ ଯେ ହୋଇପାରେ ତାଙ୍କର ପୁତ୍ର କନ୍ୟାମାନେ ଈଶ୍ୱରଙ୍କ ସହିତ ଯେତିକି ସଂଯୁକ୍ତ ଜୀବନଯାପନ କରିବା ଉଚିତ ସେତିକି କରିପାରୁନାହାନ୍ତି। ତେଣୁକରି ସେମାନଙ୍କ ନିମନ୍ତେ ବଳିଦାନ ଉତ୍ସର୍ଗ କଲେ। ସେ ତାହାଙ୍କର ପରିବାର ମଧ୍ୟରେ ମହାଯାଜକ ସ୍ୱରୂପେ କାର୍ଯ୍ୟ ସାଧନ କଲେ। ଏହା ହିଁ ଥିଲା ପ୍ରଥମ ଦୃଶ୍ୟର ପରିସମାପ୍ତି। ଏହା ଏକ ପରିବାର ଥିଲା ଯାହାକି ଅତି ସୁନ୍ଦର ପରିବାର ଥିଲା ଓ ପ୍ରାଚୁର୍ଯ୍ୟତା ତଥା ବିଳାସିତାରେ ପରିପୂର୍ଣ୍ଣ ଥିଲା। ମାତ୍ର ତାଙ୍କର ଗୋଟିଏ ଭୟ ରହିଥିଲା, ଆଉ ତାହା ହେଉଛି ତାହାଙ୍କର ପୁତ୍ରକନ୍ୟାମାନଙ୍କ ନିମନ୍ତେ। ସେମାନେ ଯିଏ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି କାଳେ ଅଭିଶାପର ପାତ୍ରପାତ୍ରୀ ହୁଅନ୍ତି, ଏହି ଭୟ ତାହାଙ୍କ ମନରେ ଥିଲା, ଯାହାକି ଆଜି ଅନେକ ପିତାମାତାଙ୍କ ଜୀବନରେ ଦେଖାଯାଏ। ସେ ଯେତେବେଳେ ଦେଖିଲେ ଯେ ସେ ସେହି ସମସ୍ୟା ନିମନ୍ତେ କିଛି କରିପାରୁନାହାନ୍ତି, ସେତେବେଳେ ସେ ଈଶ୍ୱରଙ୍କ ନିକଟକୁ ଗଲେ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ଅନେକ ପିତାମାତା ଅଛନ୍ତି ଯେଉଁମାନେ କି ନିଜର ପିଲାମାନଙ୍କର ବିପଦଗମନ ନିମନ୍ତେ ଅତି ଚିନ୍ତିତ ଓ ବ୍ୟତିବ୍ୟସ୍ତ। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ସେହି ସମସ୍ତ ସମସ୍ୟା ନେଇ ଈଶ୍ୱରଙ୍କ ନିକଟକୁ ଯାଆନ୍ତି ନାହିଁ କି ଈଶ୍ୱରଙ୍କ ନିକଟରେ ସେହି ସମସ୍ତ ବିଷୟ ରଖନ୍ତି ନାହିଁ କି ପିଲାମାନଙ୍କ ଜୀବନର ପରିବର୍ତ୍ତନ ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। ଫଳତଃ ସେମାନଙ୍କର ସମସ୍ୟାର ସମାଧାନ ଘଟେ ନାହିଁ। ମାତ୍ର ଆଇବ ଜାଣିଥିଲେ ଯେ ତାହାଙ୍କର ସମସ୍ୟାର ସମାଧାନ କେଉଁଠାରେ। ସେ ନିଜର ପିଲାମାନଙ୍କ ଜୀବନର ପରିବର୍ତ୍ତନ ନିମନ୍ତେ ଈଶ୍ୱରଙ୍କଠାରେ ନିବେଦନ କଲେ। ସେ ତାହାଙ୍କର ପିଲାମାନଙ୍କ ନିମନ୍ତେ ହୋମବଳି ଉତ୍ସର୍ଗ କଲେ, ଆଉ ସେହି ହୋମବଳି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। ପ୍ରିୟ ବନ୍ଧୁ, ଆଜି ଯଦି ଆପଣଙ୍କ ପରିବାର ମଧ୍ୟରେ ସେହିପରି ବିଶୃଙ୍ଖଳା ଘଟିଅଛି, ତାହେଲେ ଆଇବଙ୍କ ପରି ପ୍ରଭୁଙ୍କ ନିକଟକୁ ଯାଆନ୍ତୁ ଓ ତାହାଙ୍କ ନିକଟରେ ପ୍ରାର୍ଥନାର ସହିତ ସମସ୍ତ ବିଷୟ ରଖନ୍ତୁ। ତାହେଲେ ସେ ଆପଣଙ୍କର ପାରିବାରିକ ସମସ୍ୟାର ସମାଧାନ କରିବେ। ସେ ଆପଣଙ୍କର ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। କାରଣ ଏହି ଜଗତରେ କେହି ନାହିଁ ଯେ କି ଆମମାନଙ୍କର ଜୀବନକୁ ବଦଳାଇ ପାରିବ। ଆମମାନେ ଯେତେ ଚେଷ୍ଟା କଲେ ଯାହା କଲେ ମଧ୍ୟ ଆମମାନେ ନିଜର ପିଲାମାନଙ୍କୁ କେବେ ହେଲେ ବଦଳାଇ ପାରିବା ନାହିଁ। କିନ୍ତୁ ଆମମାନଙ୍କର ପିଲାମାନଙ୍କୁ ଯଦି ଆମମାନେ ପ୍ରଭୁଙ୍କ ନିକଟରେ ରଖିବା, ପ୍ରଭୁଙ୍କ ନିକଟରେ ଆମମାନଙ୍କର ପିଲାମାନଙ୍କ ନିମନ୍ତେ ଆଣ୍ଠୁ ଭାଗି କାନ୍ଦି ପ୍ରାର୍ଥନା କରିବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କର କ୍ରନ୍ଦନ ଶୁଣିବେ। ସେ ଆମମାନଙ୍କର ପିଲାମାନଙ୍କ ଜୀବନକୁ ବଦଳାଇ ଦେବେ। ସେ ଆମମାନଙ୍କର ପିଲାମାନଙ୍କ ଜୀବନକୁ ସେ ବିପଦରୁ ରକ୍ଷା କରିବେ। ଏହି ଜଗତର ସମସ୍ତ ମନ୍ଦ ଆବିଳତା ମଧ୍ୟରୁ, ମନ୍ଦ ଆକର୍ଷଣ ମଧ୍ୟରୁ ରକ୍ଷା କରିବେ। ସେ ଆମମାନଙ୍କର ପିଲାମାନଙ୍କୁ ଉପଯୁକ୍ତ ପଥରେ କଢ଼ାଇ ନେବେ। ସେ ଆମମାନଙ୍କର ପିଲାମାନଙ୍କ ଜୀବନରେ ସେହି ନମ୍ରତା ଦେବେ, ସେହି ବାଧ୍ୟତା ଦେବେ, ଯଦ୍ୱାରା କି ସେମାନେ ପିତାମାତାଙ୍କର ଆଜ୍ଞାବହ ହୋଇପାରିବେ। ସନ୍ତାନମାନେ ଈଶ୍ୱରଙ୍କ ଦତ୍ତ ଅନୁଗ୍ରହ, ଆଶୀର୍ବାଦର ଦାନ। ଏହା ପ୍ରଭୁଙ୍କର ବାକ୍ୟ କହେ, ଯେଉଁ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ ସ୍ୱରୂପେ ଆମମାନଙ୍କର କୋଳରେ ସନ୍ତାନ ସନ୍ତତିକୁ ଦେଇଛନ୍ତି। ଆଉ ସେହି ପ୍ରଭୁଙ୍କ ନିକଟରେ ଯେତେବେଳେ ଆମମାନେ ଆମମାନଙ୍କର ସନ୍ତାନ ସନ୍ତତିମାନଙ୍କୁ ନେଇ ରଖିଦେବା, ସେ ପ୍ରଭୁ କେବେ ହେଲେ ଦୂରେଇ ଦେବେ? କେବେ ନୁହେଁ। କିନ୍ତୁ ଭୁଲ ହେଉଛି ଆମମାନଙ୍କର। ଆମମାନେ ନିଜର ପିଲାମାନଙ୍କ ନିମନ୍ତେ ପ୍ରଭୁଙ୍କ ନିକଟରେ କାନ୍ଦୁନା, ଆମମାନେ ନିଜର ପିଲାମାନଙ୍କ ଜୀବନ ପାଇଁ କେବେ ହେଲେ ଚିନ୍ତା କରୁନା। କେବଳ ଆମେ ନିଜ ବାଟରେ ନିଜେ ଚାଲୁ, ନିଜ ସୁଖ ଶାନ୍ତିରେ ଆମମାନେ ମାତି ରହୁ, କିନ୍ତୁ ପିଲାମାନଙ୍କ ଜୀବନକୁ ଆମମାନେ ଲକ୍ଷ୍ୟ କରୁନା। ଆଜି ଅନେକ ପିଲାମାନଙ୍କ ଜୀବନ ସେମାନଙ୍କର ପିତାମାତାଙ୍କ ଲାଗି ଅବାଟକୁ ଚାଲିଯାଇଛି। ପିତାମାତାମାନେ ପିଲାମାନଙ୍କ ନିକଟରେ ଆଦର୍ଶ ନୁହନ୍ତି, ତାହେଲେ ପିଲାମାନେ କୋଉଠୁ ଶିଖିବେ? ତେଣୁ କେବଳ ଆମମାନେ ସେମାନଙ୍କୁ ପ୍ରଭୁଙ୍କ ନିକଟରେ ନେଇ ଥୋଇଦେଲେ ଯଥେଷ୍ଟ ନୁହେଁ, ମାତ୍ର ସେମାନଙ୍କ ନିକଟରେ ଆମମାନଙ୍କର ଆଦର୍ଶ ଜୀବନ ରହିବା ଉଚିତ। ତାହେଲେ ଆମମାନଙ୍କର ଜୀବନ ଦ୍ୱାରା ଏବଂ ପ୍ରଭୁଙ୍କର ଆଶୀର୍ବାଦ ଦ୍ୱାରା ସେମାନେ ନିଶ୍ଚିତ ଭାବରେ ପ୍ରଭୁଙ୍କର ହୋଇପାରିବେ ଏବଂ ସେମାନଙ୍କର ଭବିଷ୍ୟତ ଜୀବନ ସୁଖମୟ ଶାନ୍ତିମୟ ହୋଇପାରିବ ଏବଂ ସେମାନଙ୍କ ଲାଗି ଆମମାନଙ୍କର ପାରିବାରିକ ଜୀବନ ମଧ୍ୟ ସୁଖମୟ ଶାନ୍ତିମୟ ହୋଇପାରିବ ଏବଂ ପ୍ରଭୁଙ୍କର ଆଶୀର୍ବାଦ ଆମମାନଙ୍କର ପରିବାର ପ୍ରତି ବର୍ତ୍ତିବ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଠିକଣାଟି ଆଉ ଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।